24 ଘଣ୍ଟାରେ ରାଜ୍ୟରେ ବହୁତ ସାରା ଜାଗା ବହୁତ ଜାଗାରେ 37 ଡିଗ୍ରୀ ସେଲସିୟସରେ ବି କମ୍ ସେଲସିୟସରୁ ବି କମ୍ ଟେମ୍ପରେଚର ରେକର୍ଡ କରାଯାଇଛି। ଦିନ ତାପମାତ୍ରା ସବୁଠୁ ହାଇଏଷ୍ଟ ଯାଇଛି ପାର୍ଲାମେଣ୍ଟରେ 37.3 ଡିଗ୍ରୀ ସେଲସିୟସ। ଆଉ ଗତ 24 ଘଣ୍ଟାରେ ରାଜ୍ୟରେ ଗୋଟେ ଦୁଇଟା ଜାଗାରେ ହାଲକା ବର୍ଷା ବି ରେକର୍ଡ କରାଯାଇଛି। ସବୁଠୁ ବେଶୀ ବର୍ଷା ରେକର୍ଡ କରାଯାଇଛି 3 ମିଲିମିଟର ବୌଦ୍ଧ ଡିଷ୍ଟ୍ରିକ୍ଟରେ, ବୌଦ୍ଧ ଜିଲ୍ଲାରେ ରେକର୍ଡ କରାଯାଇଛି। ଆଗାମୀ ଫୋରକାଷ୍ଟ, ଆଗାମୀ 5 ଦିନର ଯେଉଁ ଫୋରକାଷ୍ଟ ଦିଆଯାଇଛି, ଆଗାମୀ 2 ଦିନରେ ହଟ୍ ଆଣ୍ଡ ହ୍ୟୁମିଡ୍ କଣ୍ଡିସନ ଦିଆଯାଇଛି। କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ବେଶୀ କରି, ଯେମିତିକି ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ହେଇପାରେ, ଗଞ୍ଜାମ ଡିଷ୍ଟ୍ରିକ୍ଟରେ ବି ହେଇପାରେ, କିନ୍ତୁ ଡେ 3 ଟୁ ଡେ 5 15, 16, 17 ତାରିଖରେ ହିଟ୍ ୱେଭ୍ କଣ୍ଡିସନ ଜାରି କରାଯାଇଛି। ଦ୍ୟାଟ୍ ମିନ୍ସ ଗ୍ରୀଷ୍ମ ପ୍ରଭାବ ହେବାର ସମ୍ଭାବନା ରହିଛି ରାଜ୍ୟରେ। ଯେମିତିକି ଡିଷ୍ଟ୍ରିକ୍ଟ ଆମେ ହିଟ୍ ୱେଭ୍ କଣ୍ଡିସନ ଦେଇଛୁ, ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଇଭିନ୍ କଟକ, ନୟାଗଡ଼ରେ ବି ଦିଆଯାଇଛି। ତା ସହିତ ଯେଉଁ ଇଣ୍ଟେରିୟର ଡିଷ୍ଟ୍ରିକ୍ଟ ଆମର ରହିଛି, ଇଣ୍ଟେରିୟର ଓଡ଼ିଶା, ଯେମିତିକି ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଇଭିନ୍ ବଲାଙ୍ଗୀର, କୋରାପୁଟ, କନ୍ଧମାଳ, ଏସବୁ ଜିଲ୍ଲାରେ ବି ଟେମ୍ପରେଚର ହାୟର ସାଇଡ଼ରେ ରହିବାର ସମ୍ଭାବନା ରହିଛି। 41 to 43 ଡିଗ୍ରୀ ସେଲସିୟସ ତ ଯାଇପାରେ। କୁଲ ମିଲାକେରେ ରାଜ୍ୟରେ ଗରମ ବହୁତ ରହିବ। ଡେ 3, ଡେ 4, ଡେ 5 ମିନ୍ସ 14, 15, 16, 17 ତାରିଖରେ ଦିନ ତାପମାତ୍ରା ବେଶୀ ରହିବ।